ସମସ୍ତେ କଲା ବାଟ ଭଣ ଆର ଏତେ ସମ୍ପତ୍ତି ରଖିକି ଲାଭ ଆମକୁ ଯଦି ଚାନ୍ସ ନ ଦବ ଧନ ଧନ କହି ଯଦି ଆଉ କାହାକୁ ମନ ଦବ ଜଣିତ କମନାରେ ସିପିଆଇ ତଦନ୍ତ ହବ ଧନ ଧନ କହି ଯଦି ଆଉ କାହାକୁ ମନ ଦବ ଜଣିତ କମନାରେ ସିପିଆଇ ତଦନ୍ତ ହବ ଅଭିଯୋଗରେ ଫସିଯିବ